नारद उवाच एवं सुरादय सर्वे ब्रह्म रुद्र पुरसराः नोपेयितु तुम सकन्मन्यु संरम्भम सुदूरा सदम। देवर्षि नारद कहिले भगवान सेतेबेले अत्यंत क्रोधाविष्ट थिले बोलि ब्रह्मा रुद्र प्रमुख देवता मैंने तांको सामना को जीवा को साहस कले नरतम दास ठाकुर श्री नरतम दास ठाकुर प्रेम भक्ति चंद्रिकारे गाई क्रोध भक्त द्वेषी जन क्रोध भक्त भक्त देश अश्वन मान दंड देवाई क्रोधर प्रयोग उचित काम क्रोध लोभमोह एवं मदमाश्चर्य भगवान और तांकर भक्त सेवारे यथाथ भाव व्यवहार करा जाए। आश्चर्य भगवत भक्त केवे भगवान एवं तांको भक्त निंदा सह्य कर पारती ना ভগবত ভক্ত কেবে হলে ভগবান এবং তাঁক ভক্তর নিন্দা সহ্য করে পারতে না এবং ভগবান মধ্যে কেবে হলে ভক্তর নিন্দা সহ্য করে পারতে না। ভগবান নৃসিংহদেব এত ক্রুদ্ধ হয়ে যে ব্রহ্মা শিব আদি দেবতা মানে এপরিকি ভগবান নিত্য সহচরী লক্ষ্মীদেবী মধ্যে তাঁক স্তবস্তুতি দ্বারা শান্ত করে পারলে না কেই ভগবান ক্রোধ প্রস্তাবন করা সমর্থ নহেলে মধ্যে ভগবান যেহেতু প্রহ্লাদ মহারাজ প্রতি তাঁর বাৎসল্য প্রেম প্রদর্শন করা চাহিলে তেমন দেবতা মানে এবং ভগবান সম্মুখে দেবতা মানে এবং ভগবান সম্মুখে যে মানে উপস্থিত লে সে সমস্তে ভগবান শান্ত করাইয়া প্রহ্লাদ মহারাজ সম্মুখকে পঠাই লক্ষ্মীঙ্কর স্তুতি চালিয়েছি না ও এটা অধ্যায় সরি যাই লক্ষ্মীঙ্কর স্তুতি প্রথমে অধ্যায়ের প্রথমে লা তো সমস্ত স্তুতি করছেন ভগবানকর কন প্রশমন হয়ে ক্রোধ প্রশমন ক্রোধ প্রথম কথা হচ্ছে দেখুন ক্রোধর কারণ এই ক্রোধ আমার কথা হচ্ছে মানুষের নরকের দ্বার কোটা কামক্রোধ লোভ তিনটা হচ্ছে নরকের দ্বার তো মানুষ সমাজের আমি যদি ক্রোধ বিষ্ট হওয়া কোন বিশেষ করে লোক সমাজের ক্রোধ কাই আনে কোন ক্রোধ আছে লোভ হেতু ক্রোধ হবে কামনা
কামনা
কামনা পূর্তি নহলে ক্রোধ আসবে তো কাম এস ক্রোধ এস রজগুণ যেত লোক কিছু পাইব চাহি যদি ক্রোধ সেটা নপাই পাবে তার কামনা যদি পূর্ণ নহলা তাহলে ক্রোধ আসবে হব না কিন্তু যেকোন ক্ষেত্রে কিন্তু ক্রোধ বিভিন্ন ভাবে হইপারে মা বি ছোট পিলা প্রতি ক্রোধ করে করে না ভক্ত মানে আমি বেড়ে বেড়ে দেখছি বড় বড় ভগবত ভক্ত মানে ক্রোধাভিত হয়ে কাহা কাউকে অভিশাপ দেছেন ক্রোধরে না না হোনি বেড়ে বেড়ে ক্রোধান্বিত হয়ে অভিশাপ বি দিয়েছেন তো অনেক ক্ষেত্রে বি ক্রোধ থিলে বি অনেক ভক্ত সহ্য করে নেছেন কিন্তু ক্রোধকে কুহা যায় গোটে অগ্নি সদৃশ ক্রোধাগ্নি ক্রোধাগ্নি ক্রোধ হচ্ছে গোটে অগ্নি ভয়া আর বিশেষ করে ক্রোধরে কোণ হুয়ে আমি তো অন্য জাঁয়াই আমি ক্রোধ কোণ অন্য একদম ভস্মীভূত করে দেওয়া কিন্তু তার পরিণতিটা কোণ হুয়ে যা আমি বিনষ্ট করা চাহিদি সি যেতে নহে তা বেশি আমি বাপা মা বি দেখবে যেত ছোট পিলা রাগি যাবে বহু পিটবে আর পিটলে মানে ছুঁ তো যেতে কান্দি হবেনি তা মা তাকে বেশি কান্দি মারিয়া লোকটা বেশি অনুতাপ মাইনি ছুঁটা সারাদিন ছুঁ তো ভুলে যাব পরে টিকি সাকুলি বলে মা খেল কিন্তু মা মনটা সব সেই সকাল টু সন্ধ্যা পর্যন্ত চাহুব কোণ মো ছুঁটা মারলি ছুঁটা মারলি এতে পর করলি হবরা না মনরে আসবে বার 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 বেশি কষ্ট মা মানে পাবে সেমি কুয়া হচ্ছে কোণ আমার সুহৃদ মানে হতু বা শত্রু মানে হতু এটা কোণ প্রসাদী মানুষ নিয়ে কি তা না প্রসাদ ছোট থিলা
সেই জন দুইটা মারা থিলা প্রপাদঙ্কর ভিতরে এটা দুড়ি দেখান
দেবন
হ
ঠিক আছে
এবারে আপনি দেখান ক্রোধ যেমিটা নারদ মুনি কোচেন কোন আচার্য মানে কোচেন ক্রোধটা হচ্ছে কোন যেমিতি ক্রোধ বি বেলেবেলে করিয়া দরকার ক্রোধ যদি নকরি সমাজে তো ভগবত আমি বি ভক্তি সমাজে বঞ্চু বেলেবেলে সাধুগুরু বৈষ্ণব মানে গুরুবর্গ মানে আমি আমি প্রতি ক্রোধ আচরণ করছেন কোন তার তো কোন তাকে সেটা গুণ না কোন ক্রোধ আচরণ করিয়া কিছু লোক অনেক ক্রোধি বহুত সেটা হচ্ছে তা পুরা রজগুণর রজগুণ কিন্তু বেশি সপ্তগুণ লোক মানুষের বি ক্রোধ প্রকাশ কৌছি না গুরু গুরু মহারাজ গুরুবর্গ পাখে প্রভুপাদ পাখে ক্রোধ দেখি না বেড়ে বেড়ে মহাপ্রভু দেখি এই যে কথাটা কুয়া হচ্ছে ভগবান এত উপরে হচ্ছে এই ক্রোধটা কোণ পাই এই ক্রোধটা কোণ এই মানুষ ক্রোধ দেখা কোণ দরকার আমি আগুন দামদর লীলা এসব আলোচনা করছি যেমনি নারদ মুনি দেলে অভিশাপ মণিগ্রীব নলকূপরে তো সেই ক্ষেত্রে কোয়া হচ্ছে এমনি তো বহু জায়গা বহু জনক অভিশাপ দিয়েছেন কিন্তু আমি জানি তো বিশেষ করে যেমনি দুর্বাসা নৃসিংহ কাহ দুর্বাসা তো প্রত্যেক ক্ষেত্রে পুরা চরম অবস্থার ক্রোধ মানে তাঙ্ক নাক না ক্রোধ কহবি মানে টিকি ব্যতিক্রম বলে তো তথাপি বেড়ে বেড়ে সন্দেহ যেতে রাজা নহু যেতে স্বর্গরে ইন্দ্র হয়েছে ইন্দ্র হয়েছে তারপরে ইন্দ্র হলে রাজ্যটা পাইছি কাইকি ভোগ ন করেদেমি তো সত্যি ভোগ করার চাইলে ইন্দ্র সিনা অভিশাপ অভিশাপগ্রস্ত হয়েছে কিন্তু ইয়ে রাজা হয়েছে কিন্তু আরে তুমি রাজা হল ইন্দ্র হল ইন্দ্র হল বলে কোন ইন্দ্র পত্নী ভোগ করব না কোণ সেটা তো বিধান নয় না সে তাঙ্ক পত্নী ভোগ করার গলে যেমনি পত্নী যেতে ভোগ করতে গেলে সেতবে পরিণতি কোণ হল না সতীদেবী কহিলে তুমি কম করব সপ্তর্ষি যদি তুমি কম করব মহান মান সপ্তর্ষি মানুষ যদি তুমি শিবিকার বহিকি নিয়ে আসিপার মানে সবারি বহিকি শিবিকার সপ্তর্ষি মানে যদি বহিকি নিয়ে আসবে মো পাখক তাহলে তোমার সহ সম্পর্ক রাখি তো না নারদ মুনি তাকে উপদেশ দিয়ে এইটাই কর তো ইয়ে লগাই দেলে আর আরে মু ইন্দ্র মু সপ্তর্ষি মানুষ গোটে অশিবিকা বাহ করি যাইপারি সচিবা প্রতাপশালী তা কাম কেমিতি পরিস্থিতি দেখুন কাম কেতে অন্ধ ব্যক্তি কাম না মানুষ কেতে জঘন্য স্থিতি কু নেই মানে ও পরিস্থিতি দেখুন সে পরিণতিটা কোণ হব সেটাই কুয়া যাচ্ছে বিনাশটা নিশ্চিত না বিনাশ হব সেটা আগুন বাপা মা মানে সতর্ক যদি আমার পরিণতি গোটে তুমি রাজা নৌছ তুমি দেবতা মানুষ স্বর্গর ইন্দ্র হলা ভাই তোমার যোগ্যতা আছে তুমি এত যোগ্যতা এত পরাক্রমী থিলে বি কোণ হব কামনা না মানে সপ্তর্ষি মানুষ নিয়ে গেলে কোণ না শিবিকা বাহ করি সেতবে শিবিকা বাহ করিকি নিয়ে গেলে সেতবে কোণ হলা না পরিণতি কোণ ইয়ে টিকে চালিবার উল্ডমুল্ড হলা বলি মাইলে গুইঠাটে আও মানে নৌছ আর কাহক মাইলে না দুর্বাসা মাইলে আও কাহ কে দুর্বাসা বলছে দুর্বাসা কই মাইলে আর দুর্বাসা কু যে মারিও তার অবস্থা কোণ হব কইল শইলা সাপ দেহরে একরে তাকে আনিকি কম করতে না নচেইল তারপরে আও অবস্থা ছোট তো সে মারিও কেতে জন্ম কেতে যুগ পর্যন্ত তাকে রহা পাই বলা ইংরেজিটি হয়ে গদি গদি কুয়ার গদি হয়ে রে কোকল লাশ লেখা ভগবান শ্রীকৃষ্ণ নিজে উদ্ধার দ্বাপর যুগরে খেল ছড় কোকল লাশ তো হ্যাঁ হ্যাঁ মৃগঙ্কর ইয়ে লা গরু দান দেখতে পড়ে যাই যদি অভ্যাস আছে সেই অনুসারে দেখুন তো
গুরু সহায় করতে সেই এই দিবে
সেই সার পর্যন্ত
গুরু কল্লাস হ্যাঁ গুরু দান করে দিও ডবল ধর সেই এই দিবে
আচ্ছা
গুরু না সাপ পড়ে
না সাপ পড়ে সাপ পড়ে রাজা নন্দ সাপ অভিশাপ দিলে সাপ হওয়ার সাপ পড়ে গেল হ্যাঁ এই গুরু বলতেন চিন্তা করতো কামনা কেতে মারাত্মক কামকৃত লোভ এগুলা নরকর একদম রাস্তা ডাইরেক্ট কামনা এনে ক্রোধ কেতে ক্রোধ এই ক্রোধর আর কামর দুইটা উপমা এনে কামি হলে ইয়ে দুর্বাস হলে ক্রোধ তো মানে জীবনে এইটি আচার্য মানে কোচিন কামনা কেমিতি গোটে মারাত্মক রোগ মা নিজ বিচার করিপারে আজকাল সমাজের বহুত কি বাপ মা কিছু পছরা যাবে লুচি ছবি কি পিলা মানে কৌ করছেন আর ইয়ে তো পুরা ডাইরেক্ট মুনি ঋষি মানুষ সচিন উপভোগ করব না পুরা সপ্তর্ষি মানুষ লগাই দেওয়া হচ্ছে কন্যা স্বভাব সেবিকা ভাব মানে লজ্জা ঘৃণা ভয় কোটিকি যাব সপ্তর্ষি মানুষ কান্ধে যাব মানে জঘন্য জঘন্য জীবন আমি যে ভাবিয়া তার কামনা আমাকে ভালরে রাখিছি কেবে না আমি ভাবিয়া হ্যাঁ কম্প্রোমাইজ করবা নহলে দুই চার দিন সুখভোগ করি দেখি দেওয়া বই বই জীবনে তো সি কেবে বি হবে দিন বদে দিন 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 যে প্রপাত কৌছি বৃদ্ধি হব কেবে বি মানে কমিবার কোনো চান্স নাই হ্যাঁ কম্প্রোমাইজ গোটে লাইসেন্স নেই দেওয়া নহলে দুই চারি বর্ষ পাই বর্ষে দশ বর্ষ পাই লাইসেন্স নেই তারপর চলিয়া না না ইয়ার স্ত্রী পিলা ছুয়া সবু অছি তথাপি বি জীবন হবে বিশ্বামিত্র ভরিয়া বসি স্ত্রী পুত্র রাজা এতে কি যাই কি এতে পুত্র সন্তান থাকি মেনকা ভালরে পড়ি যাচ্ছে কাম মানে তপস্যা সে কথা তপস্যা হ্যাঁ এ সমস্ত চরিত্র আমরা শুনছি কামনা এমনি এটি ক্রোধ কথা চালছি ভগবান নৃসিংহ পাখি যা এ ক্রোধরে কোণ হচ্ছে না আজ সেটি দুই প্রকার ক্রোধ এইথিরে আমার আচার্য মানে কোচিন ক্রোধর পরিণতিটা যে ভগবান এটি ক্রোধ দেখেছেন বা নারদ মুনি মানে আসলে শুদ্ধ ভক্ত মানে যে ক্রোধ দেখেছেন এ ক্রোধটা যেমনি আমার আচার্য মানে কেছেন কোণ না শোলা ছুয়াকে শুয়া ছুঁয়েছি রাত্রে উঠে খাইয়া সন্ধ্যাবেলে যে খাইয়া মাগুছি মা মতো খাই দিতে তোমার খাইতে কিন্তু রোষেই হয়নি মাগুছি টিকি ধৈর্য টিকি অপেক্ষা করবা মা ইয়ে কোণ যে না খাইয়া খাইয়া মাগিকি কম করছি না শুয়ে পড়ছি আমার যেতবে দেয়নি ছুয়া ভোকরে শুয়ে পড়ছি আর মা কোণ রাত্রে খাইবাকে ন দেখি ছুয়াটা শুয়ে পড়ছে হ্যাঁ শুয়ে শুয়েলানি তো শুয়ে থাও আর উঠেবিনি বলে কহব ভোক লাগিছে তাকে মানে মা নিশ্চিত তাকে উঠেকি খাইব আর কিন্তু মা ডাকিলে ছুয়া জম্মা উঠেবিনি সে শুয়েযা মানে তাকে উঠেয়া মুশকিল কিন্তু মা ছাড়ি বলে তাকে জবরদস্তি উঠেব যেতে হলেও যাহা করিব বাপ ধর আ খাই দেব যে সে জম্মা শুনিবে মা লাস্ট দেখিব যদি ন উঠে মধ্যে উঠে চটকড়া হাসকি মারি উঠেছে আপন যেটি কাম করি উঠিব নিদরে উঠিব উঠেকি মা তাকে খুঁব সে যা কলা আখি বুঝি দেব যা কলা মানে চাপড়া মারিকি তাকে খুঁব যেমনি তাকে নিশ্চিত খুঁব এটা হচ্ছে তার স্বভাব ছুঁয়া কেবে উপবাস খুঁব এবার গাঁ জীবনে তো না যাই যা পয়সা দিয়ে দেলে চা কিনি খাইদা খাইবে আগে ভবিষ্যৎ আসিব ছুঁয়া মানক পাখে এইসব কথা কইতে গেলে উপমা আচার্য মানুষের আর কাম করিবনি কারণ লাইফ স্টাইল পুরা চেঞ্জ হয়ে যাব কোনো চেঞ্জ হয়নি বিদেশের মহারাজ কিন্তু না ভাগবত কথা যাই ভাগবত হচ্ছে আম্ব বৃক্ষ পাচিলা আম্ব ভালিয়া সে সে যে দেশ যাই কোথায় সে দেশের আম্ব গছ কোণ না সে বুঝবে কেমন যে আম্বর আম্বর স্বাদু যে আঁকি দিলে সেটা বুঝবে তার উপমা ভাগবত মাহাত্ম্যের আম্বর উপমা দিয়া হয়েছে ইয়ে যাই যে বিদেশের কইলে আর আম্ব জানি না কোন করে এই যে বোধুরি গোধূলি কহিলে গরু তো আর ভবিষ্যতের আর দুদিন পরে নথিবে গোধূলি গরু যাউথিবে নদী কূল যে অস্ত বেড়ে যে ধূলি উড়ুছে সেটা কুয়ে গোধূলি লোক আর কিছুদিন পরে সে গোধূলি উড়িকি ভগবান শ্রীকৃষ্ণ ফেরিলা তা মুন্ডরে কেমিতি সব মানে লাগিকি থিব যে বর্ণনা সব দিয়া যাচ্ছে কৃষ্ণঙ্কর ସେଗୁଡା ଲୋକ ଯୋଉମାନେ ଜାଣିନାହାନ୍ତି ଯୋଉ ବର୍ତ୍ତମାନ ସମାଜ କଣ ଶିକ୍ଷିତ ସମାଜ ମାନେ ଟାଉନ ସହରରେ ରହୁଛନ୍ତି, ଆରେ ଗୋରୁର ଉତ୍ଥିତ ଧୂଳି କଣ ସେ ଯୋଉ ଭାଗବତର ଉପମା ଆଚାର୍ଯ୍ୟ ମାନେ ଲେଖିଛନ୍ତି ପ୍ରାକୃତିକ ପରିବେଶର ଉପମା କିଛି ବୁଝିପାରିବେ, କିଛି ଶ୍ରଦ୍ଧା ସେ ଉପମାକୁ ବି ହୃଦୟଙ୍ଗମ କରିପାରିବେ। ହଁ ଯାଇ ତ ବହୁତ ବହୁତ ଉପମା ରହିଛି ଭବିଷ୍ୟତରେ ବୁଝିବନି। ସେଇଠି ଏଇ ଉପମା ଦେଉଛନ୍ତି ଯେ ସେ ଛୁଆକୁ ଯେମିତି ଖୁଆଯାଏ ତ ସେଟା ମାଆର ମା ଚାପୁଡ଼େ ମାରିଲା ବୋଲି ଛୁଆକୁ କ'ଣ ସେଟା ମାଆର କ୍ରୋଧ ହେଲା କି? ମା କ୍ରୋଧରେ ମାରିଲା? ନିଶ୍ଚିନ୍ତ ଭଗବାନ ନାରଦ ମୁନି ଆଦି ଭକ୍ତମାନେ ଯେଉଁ କ୍ରୋଧ ଦେଖେଇଛନ୍ତି ଏଇଟା ହେଉଛି ସାତ୍ତ୍ୱିକ କ୍ରୋଧ। ଏ କ୍ରୋଧଟା କେବଳ ଅନ୍ୟାନ୍ୟ ଅନ୍ୟର ଯଶୋଦା ମା ଯେମିତି କୃଷ୍ଣଙ୍କ ପ୍ରତି କ୍ରୋଧ ଦେଖେଇଛନ୍ତି, ଆମେ ଭାବିବା ବୋଧେ ସବୁ କ୍ରୋଧ ସମାନ। ସେଠି ଆଧ୍ୟାତ୍ମିକ ଜୀବନରେ ଯେମିତି ମାନ ଅଛି ଆମେ ଉପଲବ୍ଧ ବର୍ତ୍ତମାନ ହେଇପାରିବନି, ତ ଏଇ କାମ ପ୍ରେମ ଭିତରେ ଆମର କିଛି ଉପଲବ୍ଧ ହେଇପାରିବନି। ବର୍ତ୍ତମାନ କାମ ଆଉ ପ୍ରେମ ଠିକ ଏଇ ଭଳିଆ କ'ଣ ନା ଜଡ଼ ଜଗତର ଲୋକ ଯେମିତି କୃଷ୍ଣ ରାଧାରାଣୀଙ୍କ ଭିତରେ ଯେଉଁ ସମ୍ପର୍କ କହୁଛନ୍ତି ଆମ ଭଳିଆ ସେ ପ୍ରେମ, ଏଟା ହେଉଛି କାମ ନିଜ ସୁଖ ପାଇଁ, ପ୍ରେମଟା ହେଉଛି କୃଷ୍ଣ ସୁଖ ପାଇଁ। ସେ କାମ ପ୍ରେମ ଆମେ ବି କେହି ଉପଲବ୍ଧି କରୁନାହାନ୍ତି, କାମଟା କ'ଣ ପ୍ରେମଟା କ'ଣ କେବେ ବି ଉପଲବ୍ଧ ବୁଝିପାରିବା କି? ହଁ ସେମିତି କୃଷ୍ଣ ତ ରାଧାରାଣୀଙ୍କୁ ଆଲିଙ୍ଗନ କରୁଥିଲେ, ତାଙ୍କୁ ଚୁମ୍ବନ କରୁଥିଲେ, ତ ଆମେ ଭାବିବା ଏଇଭଳି କେବଳ ଏକ ଏକ ମେଟ କିଛି ଏଥିରେ ଫରକ ନାହିଁ, କିନ୍ତୁ କେତେ ଯେ ଆକାଶପାତ ପ୍ରଭେଦ ରହିଛି, ଯେମିତି କ୍ରୋଧରେ ଯେମିତି ଫରକ ରହିଛି, ମାଆର ଛୁଆ ପ୍ରତି କ୍ରୋଧ, ଶତ୍ରୁ ପ୍ରତି ଆଉ ଗୋଟେ ଶତ୍ରୁର କ୍ରୋଧ ସମାନ ନୁହେଁ, ଠିକ ସେଭଳିଆ ପ୍ରେମ ସେଭଳିଆ ଆଉ କାମନାଟା ଠିକ ସେଭଳିଆ ଏଇ ଉପମା ଶାସ୍ତ୍ରରେ ଦିଆଯାଏ। ସେଇଥିପାଇଁ ଯେ କୁହାଯାଉଛି ତ ଏଠି ଭଗବାନ ଯେଉଁ କ୍ରୋଧ ସମର୍ପଣ କରୁଛନ୍ତି, ଆମ ଭିତରେ ଯେଉଁ କ୍ରୋଧ ଆସୁଛି ଆମ ଭିତରେ ଯେମିତି କ'ଣ ବହୁତ ଦିନ ବିଚ୍ଛେଦଟା ଯେମିତି ମିଳନରେ ସବୁ ବିଚ୍ଛେଦଟା ଦୂରୀଭୂତ ହେଇଯାଏ ହେଇଯାଏ ନା ହେଇଯାଏ, ବହୁତ ଦିନ ବିଚ୍ଛେଦ ରହିଛି ଜନ୍ମ ଜନ୍ମର ବିଚ୍ଛେଦ, କେତେ ଦୁଃଖର କେତେ ଦୁଃଖ ମିଳନ ପରେ ସେ ମାନେ ଆଉ ବିଚ୍ଛେଦଟା ବୁଝାଯାଏନି। ଯେମିତି କାଲି ରାତିରେ ସାରା ଅନ୍ଧକାର ଥିଲା, ଆଜି ସୂର୍ଯ୍ୟ ଉଦୟ ହେଲା ପରେ କାଲିର ଅନ୍ଧକାରଟା ଆଉ ବର୍ତ୍ତମାନ ଉପଲବ୍ଧି କରିହେଉଛି ଅନ୍ଧକାରଟା କାଲି ଥିଲା ବୋଲି ଏବେ ପୁରା ନୂଆ ଆନନ୍ଦ। ସେଇ ଯେତେବେଳେ ଆମେ ପ୍ରେମ ଆନନ୍ଦ ପ୍ରେମର ଆନନ୍ଦ ପାଇବା ଏଇ ଏତେ ଦିନର ବିଚ୍ଛେଦ କିଛି ଆଉ ବୁଝି ହେବନି। ରାଧାରାଣୀଙ୍କ ସହିତ ଯେ କୃଷ୍ଣଙ୍କର ଅନାଦି କାଳ ଧରି ଯେଉଁ ଏଇ 100 ବର୍ଷର ଯେଉଁ ବିଚ୍ଛେଦ ରହିଲା, ଏ 100 ବର୍ଷର ବିଚ୍ଛେଦ ମିଳନ ସାଥେ ସାଥେ ଆଉ ମନେ ନାହିଁ ଯେ ୟା ପରେ ଆମ ତମେ ମୋତେ ଛାଡ଼ିକି ଚାଲିଯାଇଥିଲ, ଏଇ ଜଡ଼ ଜଗତରେ ହେଲା କ'ଣ କେତେ ଖୁଣ୍ଟା ଦେଇଥାନ୍ତେ ଲୋକ, କେତେ ନିରା ତମେ ଏୟା କରିଦେଲ ସେୟା କରିଦେଲ ଛାଡ଼ ଦେଇଗଲ ତାଙ୍କ ପାଖରେ ରହିଲ ସମୟ ବିତେଇଲ। ଯେ ଆଜିକାଲି ସ୍ତ୍ରୀ ହେଲେ ଗୋଟେ ରାତି ଯଦି କାହା ପାଖରେ ରହିଯିବେ ତା ବ୍ୟତିକ୍ରମ କେମିତି ପ୍ରେମ, ଏମିତି ବର୍ତ୍ତମାନ ଯେମିତି କୋର୍ଟରେ କେସ୍ ଚାଲିଛି ରାମଙ୍କ ନାଁରେ, ତ ଏପିଲି ପେପରରେ ପହରଦିନ ଦେଇଥିଲା ନା ରାମଚନ୍ଦ୍ର ଭଗବାନଙ୍କ ନାଁରେ କେ କୋର୍ଟରେ କେସ୍ ଦିଆହେଇଛି, କେଉଁ ପେପରରେ ଗୋଟେ ଦେଖୁଥିଲି ମୁଁ ଏ ଦିଆହେଇଛି କାହିଁକି ନା ଜଣେ ଓକିଲ କେସ୍ କରିଛି, କାହିଁ କେସ୍ କରିଛି ନା ଇଏ କେତେ ଗୁଡ଼ କାମ ବର୍ତ୍ତମାନ ସମାଜରେ ତାହେଲେ କ'ଣ ହବ ଏଇଟା ବିଚାର ଦିଅନ୍ତୁ। ରାମ ଯଦି ତାଙ୍କ ସ୍ତ୍ରୀର କିଛି ଦୋଷ ନଥିଲା, ସୀତାଙ୍କର ଦୋଷ ନଥିଲା, ବିନା ଦୋଷରେ ତାଙ୍କ ସାଙ୍ଗରେ ନେଇକି ଯାଇଥିଲେ, ଆଉ ତାଙ୍କର ତାଙ୍କର କର୍ତ୍ତବ୍ୟ ଥିଲା ତାଙ୍କୁ ସୁରକ୍ଷା ଦେବା, ଆଉ ତାଙ୍କୁ ସୁରକ୍ଷା ସେ ନିଜେ ଦେଇପାରିଲେନି, ଆଉ ଯାହା ହଉ ସେ ତାଙ୍କୁ ରାବଣ ନେଲା, ତାଙ୍କଠୁ ଉଦ୍ଧାର କରିକି ନେଇକି ଆଇଲେ, ଅଗ୍ନି ପରୀକ୍ଷା ବି ଦେଲେ, ଅଗ୍ନି ପରୀକ୍ଷା ଦେଇ ସାରିକି ପୁଣି ଆସିଲେ ସମାଜର କଥା ଶୁଣିକି ଶୁଣିଲେ ବୋଲି କିଏ କହିଦେଲା ଉପମା ଦେଲା ବୋଲି ସୀତାକୁ ନେଇକି ନିର୍ବାସନ କରିଦେଲେ ହେଇଥିଲେ, ପୁରା ନେଇକି ନିର୍ବାସନ କରିଦେଲେ ରାଜ୍ୟରୁ, କୁଆଡ଼େ ଗଲା ତା ସତା ନାହିଁ ସୀତାଙ୍କର। ଏଇ ଯେଉଁ ସୀତାଙ୍କ ପ୍ରତି ଯେଉଁ ଅତ୍ୟାଚାର ହେଇଛି, ରାମ ଯେଉଁ ଅତ୍ୟାଚାର କରୁଛନ୍ତି, ଏ ଅତ୍ୟାଚାର ବିରୁଦ୍ଧରେ ବର୍ତ୍ତମାନ କୋର୍ଟରେ କେସ୍ ହେଇଛି ପରଦିନ। ସମାଜରେ ଏତେ ବଡ଼ ବଡ଼ ବୁଦ୍ଧିଜୀବୀ ଲୋକ ରହିଛନ୍ତି, ସେଇ ନେଇକି ବଡ଼ ଚାଞ୍ଚଲ୍ୟ ସୃଷ୍ଟି ହେଇଛି, ରାମଙ୍କର ଭୁଲ ପାଇଁ ବର୍ତ୍ତମାନ କୋର୍ଟରେ କେସ୍ ଚାଲିଛି।
ତ୍ୟାଗ କଲା ବଧୁ ଆସେ, ଆମେ ତ ଭାବିଛେ ମୁଁ ରାଜପଥ ତ୍ୟାଗ କରିଦେବି, ରାଜପଥ ଲକ୍ଷ୍ମଣ ଦେବି ନା କ'ଣ ଘରକୁ ଦେବି, ମୁଁ ସୀତା ନେଇକି ପଳେଇବି, ବୁଝିଲା, କିନ୍ତୁ ସେ କଥା ସେ ଚିନ୍ତା କରେ ଯେ ଲୋକ କ'ଣ କହିବେ, କହିଲେ ସ୍ତ୍ରୀ ପାଇଁ ରାଜ୍ୟ ତ୍ୟାଗ କଲା ଏଇଟା ସ୍ତୈଣ, ତେଣୁ ସେ ବାଧ୍ୟ ହେବେ
ପ୍ରକୃତ ପତ୍ନୀ ରାମଚନ୍ଦ୍ର ତ କେହି କହିନାହାନ୍ତି, ସୀତା ମାତା ନିଜେ ତାଙ୍କର ଅଙ୍ଗରକ୍ଷୀ ଦ୍ୱାରା ଖବର ନେଇନେଲେ ଯେ ପ୍ରକୃତ ରାମ କାହିଁ ମନଟେ ବିଷନ୍ନ କାହିଁ, ସେଥିପାଇଁ ମାତା ସୀତାଙ୍କର ପ୍ରସ୍ତାବ ଥିଲା ଏ ସମାଜକୁ ସୁରକ୍ଷିତ ରଖିବା ପାଇଁ। ମହାନ ଭଗବାନଙ୍କର ଲୀଳା କଥା, ସମାଜ ତାଙ୍କ ନାଁରେ କେସ୍ କରିକି ଯାହା କରିବ, ତ ଏମିତିଆ ସମାଜରେ ଚାଲିଛି ପେପର ବାଲା ବି ସେଟା ମିଡିଆରେ ବାହାର କରୁଛନ୍ତି। ତାହେଲେ ବର୍ତ୍ତମାନ ସମାଜରେ ବି ମାନେ ଭଲ ନାରୀଙ୍କ ସପକ୍ଷରେ କେସ୍ ଟା ହେଇଛି ତାହେଲେ ମାଆଙ୍କ ପକ୍ଷରେ ଏହା ପରେ ଚାଲିବ
ପ୍ରତିଷ୍ଠିତ କରନ୍ତୁ ବାଲ୍ମୀକି କହିଲେ ସେଠୁ ସୀତା ସେଇଠୁ ମାନେ ତାଙ୍କୁ ବହୁତ କଷ୍ଟ
ନେଇକି ସବୁ ପ୍ରକାର କେସ୍ ହବ କୃଷ୍ଣଙ୍କ ଉପରେ
ହେଇଛି ପୁରା ଫେସ୍ ହେଇନି ନା। ତ ଯେତେବେଳେ ଭଗବତ ଗୀତାର ପ୍ରଚାର ପାଇଁ ଚାଲିଲା ବିଦେଶରେ, ତ ଫାର୍ଷ୍ଟ ଟାଇମ୍ ଯୋଉ କେସ୍ ହେଲା ସେତେବେଳେ ପ୍ରଭୁପାଦ ତାଙ୍କ ଡିସିପ୍ଲିନ୍ ମାନଙ୍କୁ ଯୋଉ କହିଲେ ନା କୃଷ୍ଣ ହଉଛି ଗୋଟେ କ୍ୟାରେକ୍ଟରଲେସ୍, ତ କ୍ୟାରେକ୍ଟରଲେସ୍ ତାଙ୍କୁ ତାଙ୍କ କଥାଟା ଆସିକି ଏ ଦେଶରେ କହିଲେ ନା କମ୍ୟୁନିଷ୍ଟ ବାଲା ସବୁ ପ୍ରମାଣ ଦେଲେ ନା ସେ ଗୋଟେ କ୍ୟାରେକ୍ଟରଲେସ୍, ତା କଥାଟା କାହିଁକି ଜଗତରେ ପ୍ରଚାର ହବ, ସେ ତା ବହି ତାର କହିବା କଥା ତା ଗୀତା ନା ସେଇଟା ପ୍ରଚାର ହବ, ଏଟା ଉଚିତ ନୁହଁ। ଯେତେବେଳେ ଇଏ ଶୁଣିଲେ ଯେ ଶୁଣିଲେ କ୍ୟାରେକ୍ଟରଲେସ୍, ତ ସେଥିପାଇଁ ପ୍ରଭୁପାଦ କହିଲେ ଆଚ୍ଛା ସେ କ୍ୟାରେକ୍ଟରଲେସ୍ କି କ'ଣ ଜାଣିବା ପାଇଁ ହେଲେ ତାଙ୍କ ତାଙ୍କ ବାୟୋଗ୍ରାଫି ଗୁଡ଼ା ପଢିବା ପାଇଁ ଦରକାର ନା। ସେ ପ୍ରଭୁପାଦ ଯେତିକି ତ ଲେଖିତ ବହି ଥିଲା ସବୁ ନେଇକି ଜଜ୍କୁ ଦିଆଗଲା ନା, କୃଷ୍ଣଙ୍କ ବିଷୟରେ ଜାଣିଲେ ଯେ କ୍ୟାରେକ୍ଟରଲେସ୍ କି କ'ଣ ଜାଣିଲେ ସିନା ତମେ ବିଚାର ଦବ, ନହେଲେ ଦବ କେମିତି ନେଇପାରିବ। ସେଇଥିପାଇଁ ପ୍ରଭୁପାଦ କ'ଣ କଲେ ନା ପଠେଇ ଦେଇଥିଲେ ବହି, ଆଉ ଯୋଉ ସବୁ ଏତେ ସହଜରେ କହିବି ଯୋଉ ସବୁ ବହି ପଢିଲା ପ୍ରଭୁପାଦଙ୍କର ବହି ପଢା, ପ୍ରଭୁପାଦଙ୍କ ବହି ପଢି ସାରିଲା ପରେ ତା ବ୍ରେନ୍ଟା କରିଥିବ କ୍ୟାରେକ୍ଟରଲେସ୍, ସେଠୁ ସିଏ ଜଜ୍ ଆସିକିନା କୋର୍ଟରେ ଆପ୍ଲାଏ କଲା, ହଁ ତମେ ଯାହା କହୁଛ ଠିକ୍ ଅଛି ଯେ ସିଏ ତମର ଯେମିତି ଗଡ଼ ମାନଙ୍କର କ'ଣ ହୁଏ, ପ୍ରତ୍ୟେକ ଝିଅମାନେ ଗଡ଼ଙ୍କୁ ସ୍ୱାମୀ ବୋଲି ସ୍ୱୀକାର କରନ୍ତି, ସେ ଗଡ଼ ହିଁ ହେଉଛନ୍ତି ଆମର ସ୍ୱାମୀ, ଯେ ଜଗନ୍ନାଥ ସ୍ୱାମୀ, ସେ କାହାର ସ୍ୱାମୀ, ସମସ୍ତଙ୍କର ସ୍ୱାମୀ ନା, ଜଗତ ସାରାର ସ୍ୱାମୀ, ସେ ସମସ୍ତଙ୍କ ରକ୍ଷାକର୍ତ୍ତା, ସେଇ ହିସାବରେ ସ୍ୱାମୀ, ତ ଗଡ଼ ସମସ୍ତେ ତାଙ୍କ ସ୍ୱାମୀ ରୂପେ ଚାହୁଁଛନ୍ତି, ସିଏ କାହାକୁ ତ ପ୍ରତିନିଧି ସ୍ୱୀକାର କରୁନାହାନ୍ତି। ତମେ ଯୋଉ ଜାଗତିକ ସ୍ୱାମୀ କି ସେ କି ପ୍ରକାର ସ୍ୱାମୀ, ସେ ତାଙ୍କର ସେ ସେଇଟା ଅଜାସିକି ଦେଲେ, ହଁ ତମେ କହୁଛ କ୍ୟାରେକ୍ଟର ଯେ କିନ୍ତୁ ବୁଝିବାର ଭୁଲ, ତମେ ଯେମିତି ଗଡ଼କୁ ତମର ଖ୍ରୀଷ୍ଟିଆନ ଝିଅମାନେ ଯେମିତି ତାଙ୍କୁ ସ୍ୱାମୀ ବୋଲି ଭାବୁଛ, ଆମର ପରମେଶ୍ୱର ବୋଲି, ସେଇ ହିସାବରେ ସମସ୍ତଙ୍କର ପରମେଶ୍ୱର ରୂପେ ସେମାନେ ତାଙ୍କୁ ଗୋପୀମାନେ ସାରା ଜଗତ ତାଙ୍କୁ ସ୍ୱାମୀ ରୂପେ ସ୍ୱୀକାର କରୁଛନ୍ତି, ତାଙ୍କର ଗଡ଼ ହେଉଛନ୍ତି ସେ, ତା ଅର୍ଥ ନୁହେଁ ତମ ଗଡ଼କୁ ତମେ ସମର୍ପିତ ହେଇଛନ୍ତି ସେ ତମ ଇଜ୍ଜତ ଲୁଟିଛନ୍ତି, ଏଇଟା ନୁହେଁ। ସେଇଥିପାଇଁ ଜଜ୍ ଦେଖିକି ପ୍ରମାଣ ଦେଖିକି ସେଥିପାଇଁ ରେକମେଣ୍ଡ କଲେ ନା ଇଏ ହେଉଛି ସର୍ବେଶ୍ୱର ପରମେଶ୍ୱର ଭଗବାନ ବୋଲି ଜଜ୍ ପୁରା ପ୍ରମାଣ ଦେଇଥିଲେ ପରମେଶ୍ୱର ଭଗବାନ, ନହେଲେ ଭଗବତ ଗୀତାଟା ପ୍ରଚାର ହେଇଥାନ୍ତା କେମିତି, ଠିକ୍ ସେଇଭଳିଆ କେସ୍ ହେଇଛି ଆଗରୁ କୃଷ୍ଣଙ୍କ ନାଁରେ ହେଇନି, ହଁ ଯେତେବେଳେ ଇଏ ତ ରୁଷିଆରେ ହେଇଥିଲା ପ୍ରଥମ ପ୍ରଭୁପା ଥିବା ପିରିୟଡ଼ରେ ଏଇଟା ହେଇଛି, ପ୍ରଭୁପାଙ୍କ ପିରିୟଡ଼ ପ୍ରଭୁପା ସବୁ ବହିଗୁଡ଼ା ଦେଇଥିଲେ, ସେଇଥିପାଇଁ ତ ଏମାନେ ଯୋଉ କେସ୍ କଲେ, କାରଣ ପୂର୍ବ କେସ୍ରେ ଥରେ କିସ୍କନ୍ ଡିଗ୍ରୀ ପାଇଛି ମାନେ ଏଇ ଗୀତା କେସ୍ ଉପରେ, ପୁଣି କମ୍ୟୁନିଷ୍ଟ ରୁଷିଆ ରୁଷିଆ ବାଲା ଯେତେବେଳେ କରି ଡିଗ୍ରୀ ଆଉ କୋର୍ଟ ପାଇଲେ, ସେଇଥିପାଇଁ ରେକମେଣ୍ଡ ପାଇଗଲ ନା, ସେମାନେ ଫାର୍ଷ୍ଟ ଟାଇମ୍ ଚାହିଁଥିଲେ ଯେ କ'ଣ ଆମେ, ସେଇଟା ବି ଗୋଟେ ବଡ଼ ବହୁତ ବଡ଼ ଇଏ ବି ଜଟିଳ ଥିଲା, ହଁ ପୁରା କମ୍ୟୁନିଷ୍ଟ ମାନଟା ସେମାନେ ଚାହିଁଥିଲେ ଯେ ଥରେ ଯଦି ଇଣ୍ଡିଆରେ ଏଇଟା କେସ୍ଟାରେ ଥରେ କ'ଣ ତାକୁ କ'ଣ ତାଙ୍କର ଯଦି ଡିଗ୍ରୀ ନ ହୁଏ ତାହେଲେ ଆଉ ଏଲାଉ ହବନି ଭଗବତ ଗୀତା ବିଦେଶରେ। ସେଇଠି ସେଇଥିପାଇଁ ବର୍ତ୍ତମାନ ଆଉ ବିଦେଶରେ ଏଇଟାକୁ ଏଲାଉ ବନ୍ଦ କରିବାଟା କୋଉ ଦେଶରେ ସମ୍ଭବ ନୁହେଁ। ସେଇଥିପାଇଁ ସମ୍ଭବ ସବୁଆଡ଼େ ସେଇଟା ଚାଲେ। ସେଇଥିପାଇଁ ହେଇସାରିଲାଣି କୃଷ୍ଣଙ୍କ ନାଁରେ କେସ୍, ରାମଙ୍କ ନାଁରେ ଦୁନିଆରେ ନାଇଁ, ନୃସିଂହ ଦେବ ନା ଭଗବାନ ଅଛନ୍ତି ନା ପ୍ରକଟ, ସେଇଥିପାଇଁ ସେଇଥିପାଇଁ କହୁଛୁ। ଆଚ୍ଛା ବିଷୟବସ୍ତୁ ଦେବର୍ଷି ନାଥ କହିଲେ ଭଗବାନ ସେତେବେଳେ ଅତ୍ୟନ୍ତ କ୍ରୋଧାବିଷ ଥିଲେ ବୋଲି ବ୍ରହ୍ମା ରୁଦ୍ର ପ୍ରମୁଖ ଦେବତାମାନେ ତାଙ୍କ ସାମ୍ନାକୁ ଯିବାକୁ ସାହସ କରୁଥିଲେ। ତ ଏ ହେଉଛି ଭଗବତ ଭକ୍ତିର ମହିମା। ତ ଭଗବତ ଭକ୍ତିର ମହିମା କ'ଣ ନା ଦେବତାମାନେ ଏଠି ଶିବ ବ୍ରହ୍ମା ରୁଦ୍ର ଆଦି ବ୍ରହ୍ମା ରୁଦ୍ର ପ୍ରମୁଖ ଦେବତାମାନେ ମୁଖ୍ୟ ମୁଖ୍ୟ ଦେବତାମାନେ ବି ଭଗବାନଙ୍କ ସାମ୍ନାକୁ ଯାଇପାରିନଥିଲେ ନୃସିଂହଦେବ ସାମ୍ନା। ତାହେଲେ ଭଗବାନଙ୍କ କ୍ରୋଧଟା କେତେ ବଡ଼ ବୁଝିପାରୁଛନ୍ତି ନା? ସେଇଠୁ ବୁଝାଯାଏ ଅଭୟ ପ୍ରଭୁ କି ତ ଭଗବାନଙ୍କର କ୍ରୋଧ ଏତେ ସାଂଘାତିକ କ୍ରୋଧ। ବ୍ରହ୍ମା ଶିବାଦି ଜାଣିଛନ୍ତି ଭଗବାନଙ୍କୁ ପୂର୍ଣ୍ଣ ରୂପେ ଜାଣିଛନ୍ତି। ତ ସବୁକିଛି ଭଗବାନ ତ ସତ୍ତା ଜାଣିକି ଭଗବାନ ସାମ୍ନାକୁ ଭଗବାନଙ୍କ କ୍ରୋଧ ପାଖକୁ ଯାଇପାରୁନାହାନ୍ତି ଡରୁଛନ୍ତି ନା ଯାଇପାରନ୍ତି। ସିଏ ତ ଦୂରର କଥା, ତାଙ୍କ ଅଙ୍କରେ ଯିବ ତାଙ୍କ ହୃଦୟରେ ଯିବ ସେ ତାଙ୍କ ଅର୍ଦ୍ଧାଙ୍ଗିନୀ ବି ଯାଇପାରିଲେନି, ଲକ୍ଷ୍ମୀ ବି ତାଙ୍କ କ୍ରୋଧ ପାଖକୁ ଯାଇପାରିଲେନି। ଚିନ୍ତା କରନ୍ତୁ ତାହେଲେ ପ୍ରହ୍ଲାଦ ମହାରାଜ କେତେ ବଡ଼ ନିର୍ଭୀକ, କେତେ ଶ୍ରେଷ୍ଠ ଭକ୍ତ ଥିଲେ, କେତେ ଶ୍ରେଷ୍ଠ ଭକ୍ତ
ଯୋଉ
ଆଉ ତାଙ୍କ ପତ୍ନୀ ଆଉ କ'ଣ ତାଙ୍କୁ ଦେଖିପାରୁନଥିଲେ
ନା?
ପତ୍ନୀ ବି ଦେଖିପାରୁଥିଲା, ପତ୍ନୀଙ୍କ ଇଚ୍ଛା ଅନୁସାରେ ସବୁ ଘଟଣା ବି ହେଇଛି। କିନ୍ତୁ ଯେତେବେଳେ ଗୋଟେ ଆଶ୍ରୟ କୁହାଯାଏ ନା, ତ ବେଳେବେଳେ କ'ଣ ହୁଏ ତ ଘଟଣା ବି ଏମିତି ହୁଏ, ମା ଯେତେବେଳେ ଛୁଆକୁ ମାରେ ବି ମା ସେତେବେଳେ କ'ଣ କରେ ନା ଛୁଆ ବି କ'ଣ କରେ ତ ତା ଉପରକୁ ଜାବୁଡ଼ି ହେଇକି ବେଶୀ ଯାଏ। ସେ ଯେତେ ବାଲେ ତାକୁ ବେଶୀ କୁଣ୍ଡାଏ, ଯେତେ ଜାଣିଲେ ସେ ତାକୁ ବେଶୀ କୁଣ୍ଡେଇବ। କାହିଁକି ଆଉ ରକ୍ଷା କରିବା ଲୋକ ତ ତାପରେ କେହି ନାହିଁ, ଯଦି ପାଖ ପଡ଼ୋଶୀ କି ନଥିବେ ରକ୍ଷା କରା ଲୋକ, ଯଦି ମା ମାରୁଛି ତ ହୁଏତ ବାପା ପାଖକୁ ଦେଲେ ବାପା ପାଖକୁ ପଳେଇବେ, ଆଉ ମା ପାଖକୁ ଯିବେନି ବୋଲି କହିବେ, ଆଉ ମା ପାଖକୁ ଯିବେନି, କୃଷ୍ଣ ଯିବେନି କହିଲେ ନିନନ୍ଦ ବାବୁ ମା ମାରିଛି ନା ଠିକ ଅଛି ତ ମାଆକୁ ପୁରା ମାରିଦେମି ନିନନ୍ଦ ବାବୁ କହୁଛନ୍ତି ତ ମାଆକୁ ଆଜି ମାରିବା। ଛୋଟ ଛୁଆମାନଙ୍କୁ କିଏ ଜଣେ ମାରିଥିଲେ ତାକୁ ମିଛି ମିଛିକା ମାରିଲେ ସେ ତା ମନ ବୁଝି ଯାଏ ନା, ସେମିତି କୃଷ୍ଣ ପୁରା ଯାଇନଥିଲେ ତା ନନ୍ଦ ବାବା ପାଖକୁ ନାଇଁ, ମା ଯଶୋଦା ପାଖକୁ ଗଲେ ନା ମୁଁ ତା ପାଖକୁ ଯିବି। ଆଚ୍ଛା ତୁ ଯଦି ଯିବୁନି କାହା ସାଙ୍ଗରେ ଖେଳିବୁ? ନା ତମ ସାଙ୍ଗରେ ଖେଳିବି। ଆଚ୍ଛା ତ ତୁ ମା ତୁ ତ କ୍ଷୀର ଖାଉଛୁ, ଆଉ ମା କ୍ଷୀର ନହେଲେ ତୁ ତ ରହିପାରୁନୁ, ପୁଣି କେମିତି ତୁ କ'ଣ କରିବୁ? ନା ମୁଁ ଗାଈ କ୍ଷୀର ଖାଇଦେବି, ମୁଁ ଗାଈ କ୍ଷୀର ଖାଇକି ରହିଯିବି, ମା ଗାଈମାନଙ୍କ ସାଙ୍ଗରେ କ୍ଷୀର ଖାଇକି ରହିବି, ମା ପାଖକୁ ଯିବୁନି? ନା ଠିକ ଅଛି ତାହେଲେ ଯିବୁନି। ତ ସେଇଠି ନନ୍ଦ ବାବାକୁ କୃଷ୍ଣ ଯେତେବେଳେ ଅଭିମାନ ରାଗ ଲାଷ୍ଟରେ ନନ୍ଦ ବାବା ଯେତେବେଳେ ଯାଇକି ଗାଳି ଦେଇଛନ୍ତି ତାକୁ ମାରିଦେବି, ଇଏ କରିବି ସେ କରିବି, ଯାଇକି ଜୋରେ ଯେତେବେଳେ ମାନେ ତାକୁ ରଖିବି ବାହାର କରିଦେଇକି ମା ନନ୍ଦ ବାବା ଯେତେବେଳେ ମିଛି ମିଛିକା ମାରିଦେବି, କୃଷ୍ଣ ଯାଇକି ଯାଉନି ମୋ ମାଆକୁ ମାର ନା, ମୋ ମାଆକୁ ମାର ନା ବୋଲି ମୁଣି ଶୁଣିଦେବି ଠିକ କାହିଁ ଆସ ଏ ତାଙ୍କ ତ ଲୀଳାର ପର ଘଟଣା ହେଲା। ତ ସେଇଭଳି ଛୋଟ ପିଲାର ସବୁଠୁ ଅତ୍ୟନ୍ତ ଅନ୍ତରଙ୍ଗ ଆଶ୍ରୟ ହେଉଛି ତା ମା, ସେଥିପାଇଁ ମା ମାରିଲେ ବି ଛୁଆ ଦେଖି ତାକୁ ଯାହା ଛାଡ଼ିକି ଯିବେନି, କାହିଁକିନା ମା ମାରେ କିନ୍ତୁ ମମତାଟା ଶାସନ ସେତେବେଳେ ସେଥିପାଇଁ ଆମ ଆଚାର୍ଯ୍ୟମାନେ କହନ୍ତି କାହାକୁ ଶାସନ କରିହବ, ଆପଣ କାହାକୁ ପଦେ କଥା କହିପାରିବେ, କାହାକୁ ପିଟିପାରିବେ ନା, ଯାହାକୁ ଯେତେ ଭଲ ପାଉ, ଭଲ ପାଇବାର ଆଦାନ ପ୍ରଦାନ ଆପଣ ଆମେ ଯେମିତି ଆମ ବାପା ମାଆକୁ କେବେ ଭୁଲି ପାରୁନା, ଭୁଲି ପାରୁଛନ୍ତି କେଉଁ ଛୁଆକୁ ବାପା ମା କମ୍ ଗାଳି ଦେଇଛନ୍ତି ନା କମ୍ ପିଟିବେନି, ପିଟନ୍ତି ବି ଗାଳି ଦିଅନ୍ତି ବି, କିନ୍ତୁ ସ୍ନେହ ତାଠୁ ବହୁ ଶହେ ଗୁଣରୁ ହଜାର ଲକ୍ଷେ କୋଟିଏ ଗୁଣ ଅଧିକ ଭଲ ସ୍ନେହ ଦେଇଛି। ସେଇଥିପାଇଁ ଏତେ ମାଡ଼ ଖାଇଲେ ବି ଛୁଆ ତା ସ୍ନେହଟା ଭୁଲି ପାରେନି ବୋଲି ତାକୁ ଛାଡ଼ିକି ଯାଏ, ଏ ହେଉଛି ଘଟଣା। ଆଉ ସେଇଥିପାଇଁ କ'ଣ ହେଉଛି ନା ଏଠି ସମସ୍ତଙ୍କର ସ୍ନେହ ଅଛି, କିନ୍ତୁ ପ୍ରହ୍ଲାଦ ମହାରାଜଙ୍କ ପ୍ରତି ଭଗବାନଙ୍କର ସ୍ନେହ, ପ୍ରହ୍ଲାଦଙ୍କର ଭଗବାନ ପ୍ରତି କେତେ ସ୍ନେହ, ଏତେ କ୍ରୋଧ ଭାବେ ଯିଏ ହେଲେ ତ ଡରିବ, ଏ ପ୍ରହ୍ଲାଦ ତ ଛୋଟ ଛୁଆ କିନ୍ତୁ ମୋ ପ୍ରଭୁ ଧରିଛନ୍ତି ନା ଏ ରୂପଟା, ମୋ ପ୍ରଭୁ ପ୍ରତ୍ୟେକ ବସ୍ତୁ ଭିତରେ ଅଛନ୍ତି ନା, ସେଥିପାଇଁ ଯେ ଉପଲବ୍ଧି ମାନେ ଯାହା ଯାହା ନେତ୍ର ସ୍ପୁରେ ଯାହା ଯାହା ନେତ୍ର ପଡ଼େ ତାହା କୃଷ୍ଣ ସ୍ପୁରେ, ଯୋଉଠିକି ଆଖି ପଡ଼ୁଛି ସେଇଠି କୃଷ୍ଣଙ୍କୁ ସେ ଦେଖୁଛନ୍ତି ଭଗବାନଙ୍କୁ। ତ ପ୍ରହ୍ଲାଦ ମହାରାଜ ଜୀବନ ସେୟା, ଲକ୍ଷ୍ମୀ ଦେବୀ ପାଖକୁ ଯାଇପାରୁନି ସ୍ତୁତି କରୁନାହାନ୍ତି, ଏତେ ଗୋଟେ ଉଗ୍ର ରୂପ ମୋତେ ନିଜକୁ ଭୟ ଲାଗୁଛି, ତାଙ୍କୁ ତାଙ୍କ ସ୍ୱାମୀ ଉଗ୍ର ରୂପ ଧରିଲେ ବି ତାଙ୍କ ପାଖକୁ ଯାଇତେ ଡରୁନାହାନ୍ତି, ବ୍ରହ୍ମାଶିବ ଯାଇପାରୁନାହାନ୍ତି, କିନ୍ତୁ ପ୍ରହ୍ଲାଦ ନିର୍ଭୀକ ଭାବେ ନାରଦ ମୁନିଆ ସେଇଟା ସ୍ତୁତି କରି କହୁଛନ୍ତି, କେହି ବି ତାଙ୍କ ପାଖକୁ ସାହସ କରୁନାହାନ୍ତି, ଏତେ ବଡ଼ ମାନେ ତାଙ୍କର ମାନେ କ୍ରୋଧ, କେତେ କ୍ରୋଧ ସାରା ଜଗତର ଭଗବତ ପାର୍ଷଦ ମାନେ କ୍ରୋଧ ଧରିଥିବେ ତାଙ୍କୁ ମାରିବା ପାଇଁ, ଭଗବାନଙ୍କର ଯେଉଁ କ୍ରୋଧ ସାଧାରଣ କ୍ରୋଧ ହବ ନା କ'ଣ, ସେଇଭଳିଆ ମହାନ କ୍ରୋଧ ହେଇଥିବେ। ସେଥିପାଇଁ ଏଠି ଭକ୍ତି ଠାକୁର ନରୋତ୍ତମ ଦାସ ଠାକୁର କହୁଛନ୍ତି କ'ଣ, କ୍ରୋଧ ଭକ୍ତ ଦୂଷିଜନ କାମ କୃଷ୍ଣ କର୍ମାକ୍ରଣେ, କ୍ରୋଧ ଭକ୍ତ ଦୂଷିଜନେ। ଆମ ଭକ୍ତି ସୁନ୍ଦର ବହିରେ ସେଟା ଦିଆହେଇଛି, ନରୋତ୍ତମ ଦାସ ଠାକୁର ଯାଇଛନ୍ତି, କାମନା ଯଦି ମଣିଷର ଅଛି, କାମନା ତ କେବେ ଯିବନି ଅନ୍ତରରୁ, ଯିବ କି ମଲେ ଯିବ, କାମ କ୍ରୋଧ ଲୋଭ ଏଗୁଡ଼ା ମଲେ ଯିବ, ମଲେ ବି ଯିବନି, କାରଣ ଏଇଟା ସୂକ୍ଷ୍ମ ଭାବେ ଯିବ ସାଙ୍ଗରେ ସବୁବେଳେ ରହିଛି ଆଉ ରହିବ, କେବେ ବି ଯିବନି, ଯେତେବେଳେ ଯିବନି କେବେ ବି, ତାହେଲେ କ'ଣ କରାଯାଇବ ନା ଟ୍ରାନ୍ସଫର୍ କରା, କେବଳ ମେଟେରିଆଲରୁ ସ୍ପିରିଚୁଆଲକୁ ଟ୍ରାନ୍ସଫର୍ କରାହେବ, ଏତିକି ମାତ୍ର କାମନା ଅଛି। କାମନା କ'ଣ, ମୁଁ ଆକୁ ଉପଭୋଗ କରିବି, ସେୟା କରିବି, ଏତେ ବଡ଼ କୋଠା କରିବି, ଏୟା କରିବି, ସେୟା କରିବି, ନା କୃଷ୍ଣ ପାଇଁ ମନ୍ଦିର କରିବି, ମୋ କାମନା ରହିଛି ଭଲ ପାଇବାରେ, ଗୋଟେ ଆଦତ କାହାକୁ ରହିଛି, କାହା ଗୋଟେ ଲଭ୍ କରିବି, କୃଷ୍ଣଙ୍କୁ ରାଧାରାଣୀଙ୍କୁ ଗୋପୀମାନଙ୍କୁ ମୋର ଅନ୍ତରର ଈଶ୍ୱର ଜାଣିକି ମୁଁ ଏଇ ଜଗତର କାମନା କ'ଣ କରିବ, କେଉଁ ଝିଅର ନେଇକି ଗୋଲାମଗିରି କରିବ, ତ ଆମକୁ ସେଇଟା ଗୋଲାମଗିରି କରିବାର ଅଛି, ତ ରାଧାରାଣୀ କୃଷ୍ଣଙ୍କ ସହିତ ଭଗବାନଙ୍କ ନାମ ସହିତ କାମନା, ଏଇଭଳି କାମ କୃଷ୍ଣ କର୍ମ, ଆପଣ କୃଷ୍ଣ କର୍ମ କୃଷ୍ଣ ସେବା ପାଇଁ କାମନା କରିବା ଦରକାର, ଏଇଟା ମୁଁ କୃଷ୍ଣଙ୍କର କରିବି, ଏଇଟା ମୁଁ କୃଷ୍ଣଙ୍କ ପାଇଁ କରିବି, ଇଏ ହେଉଛି। ଆଉ କୃଷ୍ଣ କଥା ଶୁଣିଲେ ହିଁ, ନିର୍ମଳ ଚରିତ୍ର ଗାଥା ଶୁଣିଲେ ହିଁ ହୃଦୟ ନିର୍ମଳ ହବ, ଆଉ ଯଦି ନ ଶୁଣିବା ତାହେଲେ ହବନି। ଆଉ ଗୋଟେ କଥା ହେଉଛି କ'ଣ, ଯେତେ ଶୁଣିଲେ ବି ପୁଣି କାମନା ରହିବ, ଯଦି ପୂର୍ଣ୍ଣ ରୂପେ କାମ କାମନାରୁ ଦୂରକୁ ନ ଯାଇ ଯାଇ ହବ, କାମନା ପାଖରେ ଲାଗିକି ରହିବା, ଆମ ଆମ ଇନ୍ଦ୍ରିୟ ଗୁଡ଼ା ବଳବତୀ ବେଶୀ କାମନା ଆଡ଼କୁ, ପ୍ରେମ ଆଡ଼କୁ ନୁହେଁ, ସେଥିପାଇଁ ପ୍ରେମ ସହିତ ଯେତେବେଳେ ସମ୍ବନ୍ଧ ଜାଣିବା, କାମନାକୁ ପୁରା ପୁରା ଡିଲିଟ କରିବା ପାଇଁ ପଡ଼େ, ତାକୁ ପୁରା ଫର୍ମେଟ୍ ମାରିକି ରଖିବା ପାଇଁ ପଡ଼େ, ତାହେଲେ ଯାଇକି କ୍ୱିକ୍ ଆକ୍ସେପ୍ଟ ହବ। କାମ କୃଷ୍ଣ କର୍ମାର୍ପଣେ କ୍ରୋଧ ଭକ୍ତ ଦେଶୀ, କ୍ରୋଧଟା ଭକ୍ତ, ମହାପ୍ରଭୁ ବି କ୍ରୋଧ ଦେଖେଇଥିଲେ, ହନୁମାନ ବି କ୍ରୋଧ ଦେଖେଇଛନ୍ତି, ଅର୍ଜୁନ ବି କ୍ରୋଧ ଦେଖେଇଛନ୍ତି, ସବୁ ସବୁ ଭକ୍ତମାନଙ୍କ ଭିତରେ କ୍ରୋଧ, ଆମେ କହିବା ଭକ୍ତ ହେଲା ତାର ରାଗ ଗଲାନି, ଆଉ ନା ତା ଭକ୍ତ ଦ୍ୱାରା ତା ରାଗ ଗଲାନି, ଆଉ ଭକ୍ତ ହେଲେ ତ ରାଗ ବି ରଖିବା ପାଇଁ ପଡ଼େ, କିନ୍ତୁ ପ୍ରହ୍ଲାଦ ମହାରାଜଙ୍କ ଭଳିଆ ଭକ୍ତ କ୍ରୋଧ କରୁନାହାନ୍ତି, ଭଗବାନ କୌଣସି ଅବସ୍ଥାରେ କାହା ପ୍ରତି କ୍ରୋଧ କରୁନାହାନ୍ତି, କରୁଛନ୍ତି ଜଣଙ୍କ ପ୍ରତି କ୍ରୋଧ ଦେଖେଇଛନ୍ତି, କ୍ରୋଧ ଦେଖେଇ ନାହାନ୍ତି, କ୍ରୋଧ କିନ୍ତୁ ରହିଛି ଜୀବର, କ୍ରୋଧ ଦେଖିବା ଉଚିତ, ଶତ୍ରୁମାନଙ୍କ ପ୍ରତି ତାର କ୍ରୋଧ ନିଶ୍ଚିତ ରଖିବ, ଜଣେ ରାଜା ରାଜ୍ୟ ଶାସନ କରିବ, ତାର ବହିଃଶତ୍ରୁଙ୍କ ପ୍ରତି ତା ରାଜ୍ୟକୁ ରକ୍ଷା କରିତେ ହେଲେ ବହିଃଶତ୍ରୁଙ୍କ ପ୍ରତି ରକ୍ଷା ପାଇଁ, କିନ୍ତୁ ପ୍ରହ୍ଲାଦ ମହାରାଜ ଯୁଧିଷ୍ଠ ମହାରାଜ, ତ ଯୁଧିଷ୍ଠ ମହାରାଜ କ'ଣ ଯେଉଁ ରାସୋଇ ଯଜ୍ଞ କଲେ, ପୁରା ଜଗତରେ ଶାନ୍ତି ପ୍ରତିଷ୍ଠା ପାଇଁ ଅଶ୍ୱମେଧ ଯଜ୍ଞ କଲେ, ଅଶ୍ୱମେଧ ଶହେ ଅଶ୍ୱମେଧ ଯଜ୍ଞ କଲେ, ଏଇ ଯେଉଁ ଯଜ୍ଞ ଗୁଡ଼ା କରିଛନ୍ତି ଶାନ୍ତି ପ୍ରତିଷ୍ଠା ପାଇଁ କରିଛନ୍ତି, ସମସ୍ତଙ୍କୁ ପରାସ୍ତ କରିକି ନୁହେଁ, ତା ସହିତ ମୈତ୍ରୀତା ସ୍ଥାପନ କରିବା ପାଇଁ ସବୁ ଏଇଗୁଡ଼ା କରିଛନ୍ତି, ଭଗବାନ ଶ୍ରୀକୃଷ୍ଣ ଶିଖିଲେ ମୈତ୍ରୀ ସ୍ଥାପନ, ସେ ଭଗବତ ଭକ୍ତର କ'ଣ ମୈତ୍ରୀ ସ୍ଥାପନ, ସେ କାହାକୁ ଶତ୍ରୁ ବୋଲି ଦେଖେନି, ସେ ବୁଝିନି ଯେ ଯେତେବେଳେ ଭଗବାନ ୟା ଭିତରେ କି କାର୍ଯ୍ୟ କରଉଛନ୍ତି, ସେଇଥିପାଇଁ ସେ କାହା ପ୍ରତି ତାଙ୍କ ଭକ୍ତି ତାଙ୍କ ସରଳତାରେ ସେ କ'ଣ କରିନିଅନ୍ତି ନା ନିଜର କରିନିଅନ୍ତି, କଥା ବ୍ୟବହାରରେ ନିଜର କରିନେଇକି ତାଙ୍କ ସହିତ ମିତ୍ରତା ସ୍ଥାପନ କରନ୍ତି, ଶତ୍ରୁତା ହାତ କାହା ସହିତ ବଢ଼େଇନି, ମିତ୍ରତାର ହାତ ବଢ଼େଇଛନ୍ତି। ଆଉ ଲୋଭ ମୋହ ମଦମାସ ଅଛି, ସେମିତି ଲୋଭ ସାଧୁ ସଙ୍ଗେ ହରିକଥା, ଏଇ ଲୋଭ ରହିବ ଭକ୍ତଙ୍କ ସଙ୍ଗରେ ଭଗବାନଙ୍କ ନାମ କରିବା, ଭଗବାନ ମାନେ ଭକ୍ତଙ୍କ ସଙ୍ଗରେ ହରିକଥା ସବୁଠାରୁ ଲୋଭ ରହିବ, ବାର ବାର କୃଷ୍ଣ କଥା, କୃଷ୍ଣ କଥା ପିପାସୁ, କୃଷ୍ଣ କଥାରେ ପିପାସୁ, ଲୋଭ ରହିବା ଦରକାର ଲୋଭ। ଆଉ ତାପରେ ଏଇ ମୋହ ମଦ ଗୁଡ଼ା ମନେ ମନେ ପଡ଼ୁନି, ଲୋଭ ମୋହ ମଦ ମାଶ୍ଚର୍ଯ୍ୟ, ମଦ ବୋଧେ ନାମ ନାମରେ ମଦ, ଭଗବାନଙ୍କ ନାମ ଜପରେ ମଦ ଆସକ୍ତ, ପୁରା ନିଶା ହେଇଯାଇଥିବ, ନାମ ନାମ କଲେ ଯେମିତି ନିଶା ନିଶା ଯେମିତି କ'ଣ ନିଦ୍ରା ନିଶା ଯେମିତି ଆମକୁ ଘାଇ ଦେଉଛି, ନାମ ଆଇଲା ବେଳେ ଆଉ ଜମା ବ୍ରେନ୍କୁ ଫଙ୍କସନ୍ କରୁନି ଟୋଟାଲ, ଠିକ୍ ସେମିତି ନାମ ପ୍ରତି ପୁରା ମାନେ ମଦ ରହିବା ଉଚିତ। ଆଉ ମୋହ ଘଞ୍ଚାଡ଼ି ଦେଇଛୁ ସବୁବେଳେ ଶ୍ଳୋକଟା ଦଶର ମୁଖସ୍ଥ କଲେ ଭୁଲି ଯାଉଛି। ଏଇଟା ପୁରା ଏଇ ତାର ଲେଖିଛନ୍ତି ଆମ ଭଜନ ଭକ୍ତି ଖୋଜିତ ପଡ଼ିବେ ଦେଖିବା। ମାସ୍ତର୍ଯ୍ୟ ଈର୍ଷା ପରାୟଣତା ତ କୌଣସି କ'ଣ ସେବାର ଲାଗିନି, କାହିଁକି ନା ଈର୍ଷାନ୍ୱିତ ବାସ୍ତବିକ ମାସ୍ତର୍ଯ୍ୟ ମାନେ ଈର୍ଷା ମାସ୍ତର୍ଯ୍ୟ ହେଇଯିବ, ତାପରେ ତାର ପର ସୁଖେ ଦୁଃଖୀ ପର ସୁଖରେ ଦୁଃଖୀ ହେଇଯିବ, ପର ଦୁଃଖ ସୁଖକର ପର ଦୁଃଖଟା ସୁଖ ଲାଗିବ। ଠିକ୍ ହେଇଛି ମୋତେ ଏହା କହିଥିଲ ନା ଭୋଗିଛି ଠିକ୍ ହେଇଛି ଏହା ମାସ୍ତର୍ଯ୍ୟ ଆଧ୍ୟାତ୍ମିକ ସେଥିପାଇଁ ଆମ ଆଚାର୍ଯ୍ୟମାନଙ୍କର ମାସ୍ତର୍ଯ୍ୟଟା କେବେ ଭଲ ସେବା ଲାଗେନି। ହଁ ମାସ୍ତର୍ଯ୍ୟ କରିବାର ଅଛି ତ କେତେବେଳେ କରିହେବ ନା ଯେଉଁମାନେ ଭକ୍ତ ବିଦ୍ୱେଷୀ ଅଛନ୍ତି ଏଠି କୁହା ପ୍ରପାତ କହୁଛନ୍ତି କ'ଣ ମାସ୍ତର୍ଯ୍ୟ କାମକ୍ରୋଧ ଲୋଭ ମୋହ ମାସ୍ତର୍ଯ୍ୟ ମୋହ ଏବଂ ମାସ୍ତର୍ଯ୍ୟ ଭଗବାନ ତାଙ୍କର ଭକ୍ତଙ୍କ ସେବାରେ ଯଥାଯଥ ଭାବେ ବ୍ୟବହାର କରାଯାଏ। ଭଗବତ ଭକ୍ତ କେତେବେଳେ କେବେ ହେଲେ ଭଗବାନ ଭଗବତ ଭକ୍ତ କେବେ ହେଲେ ଭଗବାନ ଏବଂ ତାଙ୍କ ଭକ୍ତଙ୍କ ନିନ୍ଦା ସହେ କରିପାରନ୍ତିନି ଏବଂ ଭଗବାନ ମଧ୍ୟ କେବେ ହେଲେ ଭକ୍ତଙ୍କ ନିନ୍ଦା ସହି କରିପାରନ୍ତିନି ପାରନ୍ତି କି ସହ୍ୟ କରିପାରନ୍ତି। ଏମିତି କେଉଁଠି ପ୍ରମାଣ ଅଛି ଭକ୍ତ ଭଗବାନଙ୍କ ନିନ୍ଦା ଶୁଣିକି ପୁରା ବିନାଶ କରିଦେଇଛନ୍ତି? ଭଗବାନ ତ ସବୁବେଳେ କରୁଛନ୍ତି, ଭକ୍ତ ଭକ୍ତକୁ ରକ୍ଷା କରିବା ପାଇଁ ଭଗବାନ ସବୁ କରୁଛି, ଯିଏ ଭକ୍ତ ନିନ୍ଦା କରୁଛି ଭଗବାନ ଏଇ ଯେ ପ୍ରହ୍ଲାଦ ମହାରାଜ ସୁରକ୍ଷା ଦେଇଛନ୍ତି। ଭଗବାନଙ୍କ ନିନ୍ଦା ହେଇକି ଭକ୍ତ ସହିପାରୁନା, ସେ ଜାଗା ଆଗରୁ ସାଧୁଗୁରୁ ବୈଷ୍ଣବଙ୍କ ନିନ୍ଦା ହେଲେ ହିଁ ସେ ଜାଗା ଛାଡ଼ିକି ପଳେଇବା ପାଇଁ ପଡ଼ିବ, ରହିବା ଉଚିତ ନୁହେଁ, ବହୁତ ଜାଗାରେ ପ୍ରମାଣ ଅଛି। ତ ଭକ୍ତମାନେ କ'ଣ ସହିପାରନ୍ତି ଯେଉଁଠି ଭଗବାନ ନିନ୍ଦା ହୋଇ ସହିପାରନ୍ତି? ଯୁକ୍ତି କରନ୍ତି, ବହୁତ ଆର୍ଗ୍ୟୁମେଣ୍ଟ କରନ୍ତି, ଭକ୍ତମାନ କାହାକୁ ବି ଛାଡ଼ନ୍ତିନି ସେହିପରି ଯେ ଏଇଟା ଯୁଗେ ଯୁଗେ ରହିଛି ତାଙ୍କରି। ଏଇଠି କହୁଛି କ'ଣ, କେହି ଭଗବାନଙ୍କର କ୍ରୋଧ ପ୍ରଶମନ କରିବାକୁ ସମର୍ଥ ନହେଲେ ମଧ୍ୟ ଭଗବାନ ଯେହେତୁ ପ୍ରହ୍ଲାଦ ମହାରାଜଙ୍କ ପ୍ରତି ତାଙ୍କର ବାତ୍ସଲ୍ୟ ପ୍ରେମ ପ୍ରଦର୍ଶନ କରିବାକୁ ଚାହୁଁଥିଲେ ତେଣୁ ଦେବତାମାନେ ଏବଂ ଭଗବାନଙ୍କ ସମ୍ମୁଖରେ ଯେଉଁମାନେ ଉପସ୍ଥିତ ଥିଲେ ସେମାନେ ସମସ୍ତେ ଭଗବାନଙ୍କୁ ଶାନ୍ତ କରିବା ପାଇଁ ପ୍ରହ୍ଲାଦ ମହାରାଜଙ୍କୁ ତାଙ୍କ ସମ୍ମୁଖକୁ ପଠାଇଥିଲେ। କାହିଁକି ନା ଭଗବାନ କ୍ରୋଧଟା କରିଥିଲେ କାହାକୁ? ପ୍ରହ୍ଲାଦଙ୍କ ପାଇଁ, ପ୍ରହ୍ଲାଦଙ୍କୁ ସୁରକ୍ଷା ପାଇଁ। ଏମାନଙ୍କ ଦ୍ୱାରା ଯେତେବେଳେ ହେଲାନି ଭଗବାନ ଶାନ୍ତ ହୋଇପାରିଲେନି ତ ସେଇଠି ପ୍ରହ୍ଲାଦ ମହାରାଜ ପଠେଇଥିଲେ। ଆମର କୁହନ୍ତି ଭକ୍ତମାନେ କ'ଣ ଯେ ଗଣେଶ ବିଘ୍ନ ବିନାଶ କୁହାଯାଏ କି କି କୁହନ୍ତି କଥା ଶୁଣିଛି, ଗଣେଶଙ୍କୁ ପଠାହେଇଥିଲା କ୍ରୋଧ ଉପଶମ କରିବା ପାଇଁ, ଯାହା ସବୁ ଦେବତାମାନେ ଯାଇଥିଲେ ବା ଗଣେଶଙ୍କୁ ଯାଇଥିଲେ, ଗଣେଶଙ୍କୁ ଯେଉଁ ପଠେଇଥିଲେ ଇଏ କ'ଣ କଲେ ନା ଗଣେଶ କଥା ଛଳରେ କହନ୍ତି କଥାକାର ମାନେ ତାଠୁ ସବୁ ମହାରାଜ ବୋଲି କହୁଥିଲେ, ମୋ ଶାସ୍ତ୍ର ଉଦ୍ଧୃତି ଅଛି କି ନାହିଁ ତମେ ଜାଣିନି। ତ ଗଣେଶ ଯାଉଛନ୍ତି ମୂଷା ପିଠିରେ ବସିକି ତାଙ୍କ ବାହାନଗରେ ବସି ନୃସିଂହଦେବଙ୍କୁ ସ୍ତୁତି କରିକି ଯାଇକି ସନ୍ତୋଷ କରିବାକୁ ଯାଉଛନ୍ତି, ଯାଇଛି ଯାଇଛେ କ'ଣ ନୃସିଂହଦେବ ଭଗବାନ ତ ମୂଷା ଦେଖିଛି ଯେ ସିଂହ ଭଗବାନ ନୃସିଂହଦେବ ଦେଖିକି ମୂଷାର ପ୍ରାଣ ଭୟ ସେ ଏତେ ବଡ଼ କ୍ରୋଧି ଏତେ ବଡ଼ ସିଂହ ଆଗରେ ଛୁଆ ମୂଷା ତ ମୂଷା ଯାଇତେ ଚାହିଁବି ସିଏ ଫେରିକି ଆସ ଚାହିଁଛି ତ ଉଲ୍ଟି ପଡ଼ୁଛି ଆଉ ଗଣେଶ ତାର ପିଠିରୁ ଗଳି ପଡ଼ୁଛନ୍ତି ଗଣେଶ ଉଲ୍ଟିକି ପଡ଼ିଛ ନୃସିଂହଦେବ ସାମ୍ନାରେ ସେଇଠି ନା କ'ଣ ନୃସିଂହଦେବ ଭଗବାନ ଭଳିଆ ଲୀଳାଟା ଦେଖି ଟିକେ ହସ ଲାଗିଛି ହସି ଦେଇଛନ୍ତି ମୋ ପାଖକୁ ଗଳି ପଡ଼ିଲେଣି ଗଣେଶ ସ୍ତୁତି କରିବା ଆଗରୁ ସେଇଥିପାଇଁ ଗୋଟେ କ'ଣ ହେଲା କମେଡ଼ି ହେଇଗଲା ସେ କମେଡ଼ିରେ ଟିକେ ହସିକି ନୃସିଂହଦେବ ଟିକେ ହସି ଦେଇକି ଟିକେ ହସିଲେ ପ୍ରଦା ଟିକେ ଉପଶମ ହେଇଥିଲା ବୋଲି ନା କ'ଣ ସେଥିପାଇଁ କି ନୃସିଂହଦେବଙ୍କୁ ବିଘ୍ନ ବିନାଶ ନୃସିଂହ କୃପା ପାଇଯାଇଥିଲେ ଗଣେଶ ସେଥିପାଇଁ ବିଘ୍ନ ବିନାଶ ଗଣେଶଙ୍କୁ ବିଘ୍ନ ବିନାଶ କହନ୍ତି ନା ସେଇଥିପାଇଁ କ'ଣ ଆଉ ଭକ୍ତ ମହାରାଜ ମାନଙ୍କର କଥା ସେଇଥିପାଇଁ ଟିକେ କ'ଣ ହସିଲେ ନୃସିଂହଦେବ ତାଙ୍କ ଉପରେ କୃପା ହେଇଥିଲା କିନ୍ତୁ କ୍ରୋଧ ତ ଉପଶମ ହେଇନି ପ୍ରହ୍ଲାଦ ସେଥିରେ ଭାଗବତ ମୋର ପ୍ରମାଣ ନୁହେଁ ସେଥିପାଇଁ ଆଚାର୍ଯ୍ୟ ନିର୍ମଳ ଶାସ୍ତ୍ରଟା ଗ୍ରହଣ କରିବା ବେଶି ଭଲ ତ ପ୍ରହ୍ଲାଦ ମହାରାଜଙ୍କ ସ୍ତୁତିରେ ଯାଇକି ସନ୍ତୋଷ ହେଲେ ଯେଉଁଟା ଆମର କୁହାହେଇଛି କାହିଁକି ଯେତେବେଳେ ଗୋପୀମାନଙ୍କ କଥା କୁହାହେଇଛି ନା ଗୋପୀମାନଙ୍କ କଥା ଯେତେବେଳେ କହିଲି ଗୋପୀମାନେ କାହିଁକି ଶ୍ରେଷ୍ଠ ଭକ୍ତମାନଙ୍କ ଭିତରେ ସେ ଯେଉଁ ପଠେଇଲେ ନାରଦମୁନିଙ୍କୁ ପାଦ ଧୋଳି ନେଇ ଆସିବା ପାଇଁ ସେ ଦୁନିଆ ସାରା ଗଲେ ସେଠୁ ଲକ୍ଷ୍ମୀଦେବଙ୍କ ପାଖକୁ ଯାଇଥିଲେ ତ ଲକ୍ଷ୍ମୀଦେବୀ ମନା କରିଦେଲେ, ଆରେ ମୁଁ କଣ ଶ୍ରେଷ୍ଠ, ପ୍ରହ୍ଲାଦ ମହାରାଜ ଭଳିଆ ଭକ୍ତ ଭକ୍ତ ମୋ ଦ୍ଵାରା ଭଗବାନ ଉଠିଲେ, ମୁଁ ଯାଇକି ସ୍ତୁତି କଲି ଯାହା କଲି କୋଧ ସମ୍ବରଣ ନୁହେଁ, ମୋଠୁ ପ୍ରହ୍ଲାଦ ବଡ଼, ତା ସ୍ତୁତି ତା ପାଖକୁ ଯିବା ସାଥେ ସାଥେ ଭଗବାନ ତା ସ୍ତୁତିରେ ଭଗବାନ ସନ୍ତୁଷ୍ଟ ହେଇଗଲେ, ମୋଠୁ ପ୍ରହ୍ଲାଦ ବଡ଼ ତାଙ୍କ ପାଖକୁ ଯାଏ ଲକ୍ଷ୍ମୀ ଦେବୀ ପଠେଇ ଦେଇଥିଲେ। ସେଇଠୁ ମାନେ କହୁଛି ଯେ ପ୍ରହ୍ଲାଦ ବଡ଼ ସେ ଖୋଜି 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 ଯେଉଁ ସିରିଏଲ୍ ଅଛି କାହାପରେ କିଏ କାହାକୁ କାହାକୁ ଯାଇଥିଲେ, ଜଣେ 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 ଜଣ ଜଣ ପାଖକୁ ପଠେଇଥିଲେ, ପାଣ୍ଡବମାନଙ୍କୁ ଯାଇଥିଲେ, ହନୁମାନଙ୍କ ପାଖକୁ ଯାଇଥିଲେ, ସବୁଆଡ଼େ ବୁଲି 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 କେହି ପାରିନଥିଲେ ବଳଦେବ। ସେଥିପାଇଁ ଶ୍ରେଷ୍ଠ ପ୍ରହ୍ଲାଦ ସ୍ତୁତିରେ ଭଗବାନ ତାଙ୍କ ପାଇଁ ପ୍ରକଟ ହେଇଥିଲେ, ତାଙ୍କ ପାଇଁ ଆଜି ସନ୍ତୁଷ୍ଟ ହେଲେ ଏମିତି କଥା। ମହାପ୍ରାଣ କି ସୁଭୁମାନ କି ସମିତ ଭକ୍ତବିନ୍ଦ କି ଏବେ ଯୋଉ ଇନ୍ଦ୍ର ଅଛନ୍ତି ତାଙ୍କ ନାଁ ହଉଛନ୍ତି ବାପୁର ଯୋଗ ନା, ଏବେ ଜଣିଏ ତ ଇନ୍ଦ୍ର ଜଣେ ଯେତେବେଳେ ସେ ଅଭିଶାପ ପ୍ରାପ୍ତ ହେଇଯାନ୍ତି ବା କୁଆଡେ କହୁନି ସେତେ ଅଭିଶାପ ହେଇଯାନ୍ତି ସେତେବେଳେ ଅନ୍ୟ ଜଣଙ୍କୁ ବସାନ୍ତି। ତ ନହେଲେ ଏବେ ଯିଏ ଇନ୍ଦ୍ର ଅଛନ୍ତି ତାଙ୍କ ନାଁ ହଉଛି ପୁରନ୍ଦର, ଆଗାମୀ କହିବେ ଗୋଳି ଜଣେ ଇନ୍ଦ୍ର କଣ ଗୋଟେ ଯୁଗ ରୁହନ୍ତି ନା, ଜଣେ ଇନ୍ଦ୍ର ଦେବତା ମାନେ ରହନ୍ତି ଯେତେବେଳେ ଆଂଶିକ ପ୍ରଳୟ ହୁଏ ସେ ପର୍ଯ୍ୟନ୍ତ ସେମାନେ ରହନ୍ତି, ଚଉଦ ଜଣ ମନୁ ତ ବ୍ରହ୍ମାଙ୍କର ଗୋଟେ ଦିନ ପର୍ଯ୍ୟନ୍ତ ବାର ଘଣ୍ଟା ମାନେ ହଜାରଟା ସତ୍ୟ ହଜାରଟା ଦାପର ହଜାରଟା ତୃତୀୟ ହଜାରଟା କହି ପର୍ଯ୍ୟନ୍ତ ଗୋଟେ ଚତୁର୍ଯୁଗ ଶହେଟା ହଜାର ଚତୁର୍ଯୁଗ ଏକ କଳ୍ପ ପର୍ଯ୍ୟନ୍ତ ବ୍ରହ୍ମାଙ୍କ ବାର ଘଣ୍ଟାରେ ପୁଣି ଚେଞ୍ଜ ହୁଏ।
ଭଗବାନ ତ ଜାଣିଛନ୍ତି ହିରଣ୍ୟକଶିପୁ ହିରଣ୍ୟନାଥ ଯାଇଛନ୍ତି ତାଙ୍କର ବିଜୟ ବିଜୟ ତାଙ୍କୁ ଉଦ୍ଧାର କରିବା ପାଇଁ ସେ ଆସିଛି, ରାଗିଆର କଣ ଏତେ କ୍ରୋଧ ଯେ କେହି ଯାଇପାରିଲେନି ବାପୁ ଯାର ମାନେଟା କଣ
ଆପଣ ଫିଲ୍ମ ଯାଇଛନ୍ତି ଯାତ୍ରା ଦେଖିଛନ୍ତି ଯାତ୍ରା ରାଇଟର ଯେତେବେଳେ ବହି ଲେଖେ ବୁଝିପାରୁଛ ନା, ଯିଏ ଡାଇରେକ୍ଟର ଥାଏ ସେ ବି ନିଜେ ଅଭିନୟ ରୁଲ୍ କରେ ବୁଝିପାରୁ ନା, ସେ ବି ରୁଲ୍ କରେ ସେ ଯାତ୍ରା ଡାଇରେକ୍ଟର ଯେତେବେଳେ ରୁଲ୍ କରେ ସିଏ ତ ବହି ଯାତ୍ରାଟାକୁ ଶିଖେଇଛି ସମସ୍ତଙ୍କୁ ଡିରେକ୍ସନ୍ ଦେଇଛି, ଯାହାର ଯେଉଁ ରୁଲ୍ କରିବା କଥା ସେ ରୁଲ୍ କରେ, ସିଏ କ'ଣ ସେ କହିବାନା ଯେ ସିଏ ରୁଲ୍ରେ ଯାଇକି କହିବା ତୁ କାହିଁକି ମୋତେ ଏତେ ରାଗିଲା, ମୁଁ ତ ଡାଇରେକ୍ଟର ତୁ ମୋ ଉପରେ କାହିଁକି ଏତେ ଇଏ କରୁଛି କହିବ ନା, ଯେତେ ଦେଖେଇ ପାରିବ ସେ ଆହୁରି ବେଶୀ ଖୁସି
ଯେତେବେଳେ ସେ କଣ ଫିଟି ନଙ୍ଗଳା ହେଇକି ଦୌଡ଼ି ଦୌଡ଼ି ପଡିକି ରାଛାତା ହେଇଯାଇଛି, ଗୋଟେ ପଠାଣ ଟୁପା ଯୁଆ ସେ ଦୁଇଟା ଉଠି ଫୋପାଡ଼ା ହଉଛି ପଣ୍ଡା ମୁହଁ ଫଡ଼ା ଆସୁଛନ୍ତି ଦୁଇଟା ମୋର ଗୋଟିଏ ମାତ୍ର ଦର୍ଶକ ଅଛି ଆପଣ ତାକୁ ଉଠି ଏୟାରେଷ୍ଟ କରୁନି କଣ ଦେଖିବାକୁ ମୋ ଯାତ୍ରା ଏଭଳି ଯେତେ ଆପଣ ମାନେ ଅଛନ୍ତି ସେଇ ଦର୍ଶକ ମାନେ ସେଇ ଜଣେ ହଉଛି ଦର୍ଶକ
କଷ୍ଟ ବସୁଟିଏ
ବସ୍ତୁ ମାନେ ଦେବତା ବସୁ ଯେମିତି ସମସ୍ତେ ରହିଛନ୍ତି ତାଙ୍କ ଭିତରେ ବସୁ ରହିଛନ୍ତି
ଭାଗବତ କଥାରେ ଏକାଦ
ଦଶକିଣା ମିଳିଲା
ନା ନା ଜଣ ନା ଆଠ ଜଣ ବସୁ ବିଷ୍ଣୁଦେବ ଯେମିତି ବସୁଛ ଅଷ୍ଟ ବସୁ ମଧ୍ୟରୁ ଜଣେ ମାନେ ଭୀଷ୍ମଦେବ ହଉଛି ଜଣେ ଅଷ୍ଟ ବସୁ ମଧ୍ୟରୁ ଜଣେ ଗୋଟିଏ ବସୁ କିନ୍ତୁ ଅଷ୍ଟ ଜଣ ବସୁ ସେମାନେ ସ୍ୱର୍ଗ ରହନ୍ତି ମାନେ ଅଭିଶା ପ୍ରାପ୍ତ କି ଗଙ୍ଗାଙ୍କ ପୁତ୍ର ରୂପେ ଯୋଉ ବସୁ ଆଠ ଜଣ ଜନ୍ମ ହେଇଥିଲେ ଗଙ୍ଗା ପୁତ୍ର ଗଙ୍ଗାଙ୍କ ଠାରୁ ସେମାନେ ଉଦ୍ଧାର ପାଇବା ପାଇଁ ଅଭିଶା ପାଇଥିଲେ ମର୍ତ୍ତ୍ୟ ଲୋକରେ ଜନ୍ମ ହେବା ପାଇଁ ଅପରାଧଟା ଆମର ମନେ ନାହିଁ ବର୍ତ୍ତମାନ ସେମାନେ ଦେବ ଲୋକ ପାର ହେଇଗଲେ ସେ ନେଇକି ସେ ଗଙ୍ଗା ଡିଟେଲ ଅଛି ରୁଦ୍ର କେତେ ଜଣ ରୁଦ୍ର ମାନେ କି ନିଜକୁ ସେ ଏଗାର ରୂପେ ପ୍ରକାଶ କରିଥିଲେ ଏକାଦଶ ରୁଦ୍ର ଯେତେବେଳେ ସଂହାର ହୁଏ ସେତେବେଳେ ଏକାଦଶ ରୁଦ୍ର ଉପରେ ପ୍ରକଟ ହେଇକି କଣ କରନ୍ତି ସଂହାର କରନ୍ତି ବିନାଶ କରନ୍ତି କଣ ରୁଦ୍ର ରୁ ମାନେ ଶିବଙ୍କର ବିଭିନ୍ନ କାଣ୍ଡ ରୂପ ଆଦି କଣ ଶିବ ରୁଦ୍ର ଗୀତ ଅଛି ପଢିଲେ ନାହିଁ ଏତେ ଡିଟେଲ ଭାଗବତରେ ରୁଦ୍ର ଗୀତ ଅଛି ଶିବ ପୁରାଣ ପଢ଼ତେ ପଡ଼ିବ ତାହେଲେ ଆଜି ପଢିବେ କି।